ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଯାଜପୁର ଜିଲ୍ଲାରେ ଝାଡ଼ାବନ୍ତୀ ସ୍ଥିତିର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ ସ୍ଥିତିରେ ଆସିଛି ସୁଧାର। ଶ୍ରୀମନ୍ଦିରରେ ଅନବସର ଘରେ ମହାପ୍ରଭୁମାନଙ୍କର ଜ୍ୱର ପୀଡ଼ାର ଉପଶମ ଲାଗି ଦଇତାପତି ସେବକଙ୍କ ଉପଚାର। ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଂସ୍କାରମୂଳକ ପଦକ୍ଷେପ। ରଜପର୍ବର ଦ୍ୱିତୀୟ ଦିନରେ ରଜ ସଂକ୍ରାନ୍ତି ପାଳନ ଅବସରରେ ବ୍ରହ୍ମଗିରିର ମା' ବାଲି ହରଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ। ଏବଂ ବରିଷ୍ଠ ନାଗରିକଙ୍କ ନିର୍ଯାତନାର ସମାଧାନ ଦିଗରେ ସଚେତନତା ସୃଷ୍ଟି କରିବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ସୁରକ୍ଷା ଦିବସ। ଯାଜପୁର ଜିଲ୍ଲାରେ ଦେଖାଦେଇଥିବା ଝାଡ଼ାବାନ୍ତି ସ୍ଥିତିରେ ସୁଧାର ଦେଖାଦେଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଯାଜପୁର ଜିଲ୍ଲା ଗସ୍ତ କରି ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ସ୍ଥିତିର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ବଡ଼ଚଣା, ଧର୍ମଶାଳା, ଯାଜପୁର ରୋଡ୍, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଆକ୍ରାନ୍ତମାନଙ୍କର ଚିକିତ୍ସାର ଅନୁଧ୍ୟାନ କରିଥିଲେ।
ଯଦି ଝାଡ଼ା କିମ୍ବା ବାନ୍ତି ହେଲା ତୁରନ୍ତ ଆପଣ ହସ୍ପିଟାଲକୁ ଆସନ୍ତୁ ଏବଂ ଆମେ ପୁରା ଆକୁ ପ୍ରତିହତ କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସେଣ୍ଟ୍ରାଲ ଟିମ୍ ଆସିଛନ୍ତି, ତାଙ୍କର ସର୍ଭେ ଚାଲିଛି ଏବଂ ଆମେ ତାକୁ କେମିତି କଣ୍ଟ୍ରୋଲ କରାଯିବ ସରକାର ତରଫରୁ ବ୍ୟାପକ ସରକାରଙ୍କ ତରଫରୁ ସଚେତନ କରିବା ପାଇଁ ଡିସ୍ଇନ୍ଫେକ୍ସନ କାର୍ଯ୍ୟକ୍ରମଟାକୁ ଆରମ୍ଭ।
ଝାଡ଼ାବାନ୍ତିର ମୁକାବିଲାକୁ ଦୃଷ୍ଟିରେ ରଖି ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। କେନ୍ଦ୍ର ସରକାର ଇତିମଧ୍ୟରେ 1 7-ଜଣିଆ ସ୍ୱାସ୍ଥ୍ୟସେବା ଟିମ୍ ଓ 3 ଜଣିଆ ଖାଦ୍ୟ ନିରାପତ୍ତା ଦଳ ଓଡ଼ିଶାକୁ ପଠାଇଛନ୍ତି। ଆଜି ଏହି କେନ୍ଦ୍ରୀୟ ଟିମ୍ ଯାଜପୁରରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଅନ୍ୟପକ୍ଷରେ ଢେଙ୍କାନାଳ ଜିଲ୍ଲାରେ ଝାଡ଼ାବାନ୍ତିରେ କେତେଜଣ ଆକ୍ରାନ୍ତ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ କେତେକ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ସେବାନିବୃତ୍ତ ଅଣସେବକମାନେ ରଥ ଉପରକୁ ଚଢ଼ିବା ଉପରେ କଟକଣା ଜାରି କରାଯାଇଛି। ରଥଟଣା ସମୟରେ ମୋବାଇଲ୍ ଫୋନ୍କୁ ମଧ୍ୟ ନିଷିଦ୍ଧ କରାଯାଇଛି। ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ଆଜି ନିଷ୍ପତ୍ତି ନିଆଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅନବସର ଘରେ ଦଇତାପତି ସେବକମାନେ ଗୁପ୍ତ ସେବା ଓ ଉପଚାରରେ ଲାଗିଛନ୍ତି। ଦଇତାପତି ସେବକଙ୍କ ଦ୍ୱାରା ଅଣସର ପିଣ୍ଡିରେ ଗୁପ୍ତ ଚିକିତ୍ସା ଚାଲିଛି। ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦାବସ୍ତ୍ର ମହାପ୍ରଭୁଙ୍କର ଶ୍ରୀଅଙ୍ଗରୁ ଫିଟାଯିବା ପରେ ଶ୍ରୀଅଙ୍ଗ ଫିଟା ନୀତି ଆଜି ଅନୁଷ୍ଠିତ ହେବ। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ 56 ପୌଟି ଭୋଗ ବଦଳରେ ନାନାଦି ଫଳମୂଳ ସହ କ୍ଷୀର, ଛେନା ଆଦିରେ ପ୍ରସ୍ତୁତ ପଣା ଓ ଚକଟା ଭୋଗ ଲାଗି ହେଉଛି। ଅଣସରରେ ଥିବା ଶ୍ରୀଜୀଉମାନେ ଶୁକ୍ଳବସ୍ତ୍ର ପରିଧାନ କରିବା ସହିତ ଶୁକ୍ଳଫୁଲ ଲାଗି ହୋଇଛି। ଆସନ୍ତାକାଲି ପଞ୍ଚମୀ ତିଥିରେ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲୁରୀ ତେଲ ମହାପ୍ରଭୁଙ୍କଠାରେ ଲାଗି ହେବା ପରେ ଜ୍ୱର ପୀଡ଼ାରୁ ମହାପ୍ରଭୁ ସାମାନ୍ୟ ସୁସ୍ଥତା ଅନୁଭବ କରିବେ ବୋଲି ଆଶା କରାଯାଉଛି। ରାଜ୍ୟ ସରକାରଙ୍କ 1 ବର୍ଷ ପୂର୍ତ୍ତି ପାଳନ ଅବସରରେ ବର୍ଷ 1 ଉପଲବ୍ଧି ଅନେକ ଶୀର୍ଷକ ଜିଲ୍ଲାସ୍ତରୀୟ ବିକାଶ ମେଳା 2025 ସୁବର୍ଣ୍ଣପୁର ଜିଲ୍ଲାର ରୟାଲ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତାର ଉପଲବ୍ଧି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଏହି ବିକାଶ ମେଳା ଆଜି 4ର୍ଥ ଦିନରେ ପହଞ୍ଚିଛି। ଜିଲ୍ଲାର ଶ୍ରମ ବିଭାଗ, କୃଷି ଓ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନେ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ଏବଂ ଏହାର ସୁବିଧା ସୁଯୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଛନ୍ତି। ଗତ 12 ତାରିଖରୁ ଆରମ୍ଭ ହୋଇଥିବା ଏହି ବିକାଶ ମେଳା ଆସନ୍ତା ବୁଧବାର ପର୍ଯ୍ୟନ୍ତ ଚାଲିବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅନ୍ତର୍ଗତ ତାଲଜୁରୀଠାରେ ଗ୍ରାମ୍ୟ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ମେଳାରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ରାଜ୍ୟ ସରକାରଙ୍କ ସଫଳତାର ରିପୋର୍ଟ କାର୍ଡ ଜନସାଧାରଣଙ୍କ ଆଗରେ ରଖିଥିଲେ। ସୁଭଦ୍ରା ସହାୟତା, ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି, ଆୟୁଷ୍ମାନ ଭାରତ, ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଆଦି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋକପାତ କରିଥିଲେ। ପବିତ୍ର ରଜ ଉତ୍ସବର ଦ୍ୱିତୀୟ ଦିନରେ ଆଜି ରଜ ସଂକ୍ରାନ୍ତି ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। ବ୍ୟକ୍ତିବିଶେଷ ଏବଂ ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ରଜ ଉତ୍ସବର ତୃତୀୟ ଦିନରେ ଆସନ୍ତାକାଲି ଭୂମିଦହନ ପାଳନ କରାଯିବ। ଚତୁର୍ଥ ଦିନ ବସୁମତୀ ସ୍ନାନ ଉତ୍ସବ ପାଳନ କରାଯାଇ ରଜ ପର୍ବ ଶେଷ ହେବ। ଆଜି ରଜ ସଂକ୍ରାନ୍ତି ଉପଲକ୍ଷେ ପୁରୀ ଜିଲ୍ଲା ବ୍ରହ୍ମଗିରିର ମା ବାଲି ହରଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ ଅନୁଷ୍ଠିତ ହୋଇଛି। ଆସନ୍ତାକାଲି ମାଙ୍କର ସରସ୍ୱତୀ ବେଶ ହେବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବରିଷ୍ଠ ନାଗରିକମାନଙ୍କ ବିରୋଧରେ ନିର୍ଯାତନା ଏବଂ ଅବହେଳାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନିର୍ଯାତନା ନିରୋଧ ସଚେତନତା ଦିବସ ପାଳନ କରାଯାଉଛି। ସମାଜରେ କ୍ରମବର୍ଦ୍ଧିଷ୍ଣୁ ବରିଷ୍ଠମାନେ ନିଃସଙ୍ଗ ଉପେକ୍ଷିତ ଓ ନିର୍ଯାତିତ ହେଉଥିବା ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବା ଏବଂ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ 2011 June 15 ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ତଥ୍ୟ ଏବଂ କାର୍ଯ୍ୟ ମାଧ୍ୟମରେ ଦୀର୍ଘକାଳୀନ ଯତ୍ନ ସହ ବରିଷ୍ଠ ନାଗରିକଙ୍କ ନିର୍ଯାତନା ସମାଧାନ। ବରିଷ୍ଠମାନଙ୍କୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ମନସ୍ତାତ୍ତ୍ୱିକ କ୍ଷେତ୍ରରେ ଦିଆଯାଉଥିବା ନିର୍ଯାତନାକୁ ପ୍ରତିହତ କରି ସେମାନଙ୍କର ପରିବାର, ଜ୍ଞାତି କୁଟୁମ୍ବ ଓ ସାମାଜିକ ମୂଲ୍ୟବୋଧରେ ବଞ୍ଚିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଏ ସମ୍ପର୍କରେ ପ୍ରସ୍ତୁତ ଏକ ରିପୋର୍ଟ।
ଏକ ଆକଳନ ଅନୁସାରେ 2024 ପୃଥିବୀରେ ପ୍ରାୟ 144 crore ବରିଷ୍ଠ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ 15 crore ବରିଷ୍ଠ ନାଗରିକ ଭାରତରେ ଥିବା ଜଣାପଡ଼ିଛି। 2030 ସୁଦ୍ଧା ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଇ 19 crore ପହଞ୍ଚିବ ବୋଲି ଅନୁମାନ କରାଯାଇଛି, ଯାହାକି ମୋଟ ଜନସଂଖ୍ୟାର 12-13% ହେବ। ଭାରତରେ ପ୍ରତି 3 ବୟସ୍କଙ୍କ ମଧ୍ୟରୁ ଜଣଙ୍କର ଆର୍ଥିକ ଅଭାବ ରହିଛି। ପ୍ରାୟ 65% ବୟସ୍କ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ନଥିବା ଜଣାପଡ଼ିଛି। ଅଧିକାଂଶ ବୟସ୍କ ଲୋକ ସମ୍ମାନଜନକ ଜୀବନଯାପନ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହୋଇଥାନ୍ତି। ବିଭିନ୍ନ ସମୟରେ ସେମାନଙ୍କୁ ନିର୍ଯାତନାର ଶିକାର ହେବାକୁ ପଡ଼ିଥାଏ। ହେଲ୍ପ ଏଜ୍ ଇଣ୍ଡିଆ ନାମକ ଏକ ବେସରକାରୀ ସଂଗଠନ ରିପୋର୍ଟ ଅନୁଯାୟୀ 32% ବୟସ୍କଙ୍କ ଆୟ 50,000 କମ୍ ଥିବାବେଳେ 31% ବୟସ୍କ ବ୍ୟକ୍ତି ସ୍ୱାସ୍ଥ୍ୟବୀମା ବିଷୟରେ ସଚେତନ ଅଛନ୍ତି। ସେହିପରି 54% ବୟସ୍କ 2+ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ 7% ବୟସ୍କ ଲୋକ ନିର୍ଯାତନାର ଶିକାର ହେଉଥିବା ବେଳେ 5% ଏ ସମ୍ପର୍କରେ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ କୁଣ୍ଠା ପ୍ରକାଶ କରିଥାନ୍ତି। ବିଶେଷକରି କମ୍ ଆୟ ସମ୍ପନ୍ନ ଏବଂ ନିରକ୍ଷର ବୟସ୍କମାନେ ଅଧିକ ନିର୍ଯାତନାର ଶିକାର ହେଉଥିବା ଜଣାପଡ଼ିଛି। ମନସ୍ୱିନୀ ତ୍ରିପାଠୀ, ଆକାଶବାଣୀ ସମ୍ବାଦ ବିଭାଗ।
ଭାରତ ସରକାର 2007 ଅଭିଭାବକ ଏବଂ ବରିଷ୍ଠ ନାଗରିକଙ୍କ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ ନାମରେ ଏକ ଆଇନ ପ୍ରଣୟନ କରିଛନ୍ତି। ରାଜ୍ୟ ସରକାର 2009 ଏବଂ 2016 ବରିଷ୍ଠ ନାଗରିକଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଅବଦାନ ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି। ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଏବଂ ସୁରକ୍ଷା ଦେବା ସମ୍ପର୍କରେ ସଚେତନ କରିବା ନେଇ ଆଜି ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ନିରୋଧ ସଚେତନତା ଦିବସ ପାଳନ କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣର ସଚିବ ବରିଷ୍ଠ ନ୍ୟାୟାଧୀଶ ପୁଣ୍ୟଶ୍ଳୋକ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ପାଇଁ 1500 ନମ୍ବରରେ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି। ଜିଲ୍ଲାରେ 1,45,000 ବରିଷ୍ଠ ନାଗରିକ ଥିବା ଜଣାପଡ଼ିଛି। ପରିବାରରେ ବରିଷ୍ଠମାନଙ୍କୁ ଅଣଦେଖା, ସେମାନଙ୍କର ଖାଦ୍ୟ, ସ୍ୱାସ୍ଥ୍ୟ ଓ ରହଣିର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଓ ଜୀବନ ଜୀବିକାକୁ ସୁରକ୍ଷିତ କରିବା ନିମନ୍ତେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା। ବ୍ୟାସକବି ଫକୀରମୋହନ ସେନାପତିଙ୍କର ଆଜି ହେଉଛି 107ତମ ମହାପ୍ରୟାଣ ଦିବସ। 1843 ମକର ସଂକ୍ରାନ୍ତିରେ ଜନ୍ମଗ୍ରହଣ କରିଥିବା ଫକୀରମୋହନ 1918 ରଜ ସଂକ୍ରାନ୍ତିରେ ଇହଲୀଳା ସମ୍ବରଣ କରିଥିଲେ। ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ ଏବଂ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍କରଣୀୟ ହୋଇ ରହିଛନ୍ତି। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ ସ୍ମୃତିସଭାର ଆୟୋଜନ କରାଯାଉଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିର ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ ସ୍ଥିତିରେ ଆସିଛି ସୁଧାର। ଶ୍ରୀମନ୍ଦିରରେ ଅନବସର ଘରେ ମହାପ୍ରଭୁମାନଙ୍କର ଜ୍ୱର ପୀଡ଼ାର ଉପଶମ ଲାଗି ଦୈତାପତି ସେବକଙ୍କ ଉପଚାର। ରଥଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଂସ୍କାରମୂଳକ ପଦକ୍ଷେପ। ରଜପର୍ବର ଦ୍ୱିତୀୟ ଦିନରେ ରଜ ସଂକ୍ରାନ୍ତି ପାଳନ ଅବସରରେ ବ୍ରହ୍ମଗିରିର ମା ବାଲି ହରଚଣ୍ଡୀ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ। ଏବଂ ବରିଷ୍ଠ ନାଗରିକଙ୍କ ନିର୍ଯାତନାର ସମାଧାନ ଦିଗରେ ସଚେତନତା ସୃଷ୍ଟି କରିବା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବରିଷ୍ଠ ନାଗରିକ ସୁରକ୍ଷା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।